आकाशवाणी संवाद पढ़ुछंती मालय रंजन मिश्र मुख्य संवाद आचार्य विद्यानंद जी महाराज को शतवार्षिकी समारोह को उद्घाटन कले प्रधानमंत्री ओडिशारे कार्यक्षम हेबो 35 नियुत टन क्षमता विशिष्ट दुईटी नूतन कोइला खणि आकाशवाणी मन की बात कार्यक्रम में प्रधानमंत्री आसंताकाली देशवासी करेंगे भाव विनिमय पुरी श्रीगुंडीचा मंदिर में पहुंचले तीन रथ आसंताकाली चतुर्धामूर्ति आड़प मंडप विजे एवं 19 वर्षर कम पुरुष वर्ग दिनिकिया आंतर्जातिक क्रिकेट मैच में इंग्लैंड को 6 विकेट परास्त कला भारत महान जैन दृष्टिभंगी युववर्ग को भारतीय परंपरा सहित जोड़ गुरुत्वपूर्ण भूमिका ग्रहण करी प्रधानमंत्री नरेन्द्र मोदी नूआदिल्ली आज आचार्य विद्यानंद जी महाराज शतवार्षिकी समारोह को उद्घाटन कर प्रधानमंत्री कहते
जिस दिव्य आत्मा की वाणी को उनके वचनों को हम जीवन भर गुरु वाक्य मानकर उनसे सीखते हैं उनके बारे में कुछ भी बोलना हमें भावुक कर देता है। मैं अभी भी सोच रहा हूँ कि श्री विद्यानंद जी मुनिराज के बारे में बोलने की जगह काश हमें आज भी उन्हें सुनने का सौभाग्य मिलता। ऐसी महान विभूति की जीवन यात्रा को शब्दों में समेटना आसान नहीं है।
एही अवसर रे प्रधानमंत्री एक स्वतंत्र स्मारकी मुद्रा और डाक टिकट को उन्मोचन करिछंती। आचार्य विद्यानंद जी को 100वां जन्मवार्षिकी को सम्मान जनाइबा लक्ष्य ने भगवान महावीर अहिंसा भारती ट्रस्ट सहयोग में सरकार पक्षर् वर्षव्यापी कार्यक्रम शुभारंभ कर आचार्य विद्यानंद जी जैन संप्रदायर जन आध्यात्मिक गुरु और समाज संस्कारक थे जैन दर्शन और नीतिशास्त्र से 50 अधिक पुस्तक रचना कर देश में प्राचीन जैन मंदिर गुड़िकर पुनरुद्धार शिक्षा प्राकृतिक संपद जैन दर्शन और शास्त्रीय भाषार सुरक्षा दिगरे अनेक पदक्षेप से ग्रहण करते समग्र देश में एक वर्षव्यापी समारोह पालन अवसर में आचार्य विद्यानंद जी जीवनादर्श बार्ता प्रसार लक्ष्य नहीं विभिन्न कार्यक्रम अनुष्ठित हो कोल इंडिया सहायक कंपानी महानदी कोलफिल्ड लिमिटेड एमसीएल द्वारा ओडिशा रे 35 नियुत टन क्षमता विशिष्ट दुईटी नूतन कोइला खणि कार्यक्षम करा एमसीएल अध्यक्ष तथा परिचालन निर्देशक उदय ए काउले ए संपर्क में सूचना दे कहते सुभद्रा खणि और बलभद्र खणि नाम दुईटाक कोइला खणि कार्यक्षम होशार संबलपुर स्थित कंपानी मुख्यालय गणमाध्यम को श्री काउले सूचना देते अनुगुल जिलार तालचेर कोइला क्षेत्रगुड़िक दुईटाक खणि कार्यक्षम संवाददाता सूचना देते चलित आर्थिक वर्ष शेष सुधा सुभद्रा खणि वार्षिक 25 नियुत टन कोईला उत्तोलन करने को लक्ष्य रखा 2029-30 आर्थिक वर्ष सुधा बलभद्र खणि 10 नियुत टन कोईला उत्पादन करने को पदक्षेप ग्रहण कर श्री काउले देश में कोईला उत्पादन को वृद्धि करने और निरंतर जोगाण को सुनिश्चित करने लक्ष्य नहीं एमसीएल दीर्घकालीन योजनार यह अंश हो तालचेर कोईला क्षेत्र देश में एक गुरुत्वपूर्ण कोईला उत्तोलन क्षेत्र भाव में परिगणित पूर्व एमसीएल द्वारा 18 खणि कार्यक्षम होशार भुवनेश्वर जगन्नाथ खिंगुला लिंगराज और तालचेर कोईला खणि अंतर्भुक्त देशर वर्धित कोईला चाहिदा को एक नूतन खणि द्वारा पूरण कर श्री काउले आशा व्यक्त कर प्रधानमंत्री नरेन्द्र मोदी आसंताकाली पूर्वाह्न 11:00 आकाशवाणी मन की बात कार्यक्रम में उद्बोधन देबे मासिक रेडियो कार्यक्रम मन की बात 123वां संस्करण यह कार्यक्रम आकाशवाणी और दूरदर्शन समस्त नेटवर्क आकाशवाणी वेबसाइट न्यूज एंड एयर मोबाइल आप्रे उपलब्ध हेबो आकाशवाणी डीडी न्यूज पीएमओ और सूचना और प्रसारण मंत्रालय यूट्यूब चैनल सीधा प्रसारण हिंदी भाषा में प्रसारण पर आकाशवाणी यह कार्यक्रम आंचलिक भाषांतरण प्रसारण राति 8:00 आंचलिक भाषांतरण पुनः प्रसारण कोलकाता रा आईन कॉलेज छात्री को गणदुष्कर्म मामलें पश्चिमबंग पुलिस आज जने सुरक्षाकर्मी को गिरफ्त करी कोर्ट चालाण कर पूर्व घटन पुलिस दुईज वर्तमान छात्र और जड़े पूर्वतन छात्र को मिशाई तीन जन गिरफ्त कर मंगलवार पर्यंत से पुलिस हेफाजत रखा कोर्ट निर्देश देते कथित अभियुक्त पश्चिमबंगर टीएमसी सरकार सहित जड़ित अभियोग विरोधी दलगुड़ पक्ष आज प्रतिवाद सभार आयोजन कर आकाशवाणी ପୁରୀ ବଡ଼ଦାଣ୍ଡରେ ଗତକାଲି ଅଟକି ରହିଥିବା ତିନୋଟିଯାକ ରଥକୁ ଆଜି ସକାଳୁ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଛନ୍ତି। ସକାଳ 9:30 ରଥଟଣା ଆରମ୍ଭ ହୋଇଥିଲା। ଆମ ପ୍ରତିନିଧି ଦେଇଥିବା ସୂଚନା ଅନୁଯାୟୀ ତିନୋଟିଯାକ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିସାରିଛନ୍ତି। ବଡ଼ଭାଇ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗତକାଲି ବଳଗଣ୍ଡି ଛକରେ ଅଟକି ରହିଥିବା ବେଳେ ଭଉଣୀ ଦେବୀ ସୁଭଦ୍ରାଙ୍କ ଦର୍ପଦଳର ରଥ ମାର୍କେଟ୍ ଛକରେ ଅଟକି ରହିଥିଲା। ପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ସିଂହଦ୍ୱାର ସମ୍ମୁଖରେ ହିଁ ଅଟକିଥିଲା। ଆଜି ସେହିଠାରୁ ରଥଟଣା ଆରମ୍ଭ ହୋଇଥିଲା। ରଥ ଉପରେ ପରମ୍ପରା ଅନୁଯାୟୀ ମଙ୍ଗଳାଳତୀ, ଠାକୁରଙ୍କର ବେଶ ସହ ତଡ଼ପ ଲାଗି ନୀତି ଅନୁଷ୍ଠିତ ହୋଇଥିଲା। ରଥ ଉପରେ ଶ୍ରୀଜୀଉଙ୍କର ଆଜି ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁଲାଇ ମାସ 2 ତାରିଖରୁ 8 ଦିନ ଲାଗି ଘାନା, ତ୍ରିନିଦାଦ ଓ ଟବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ୍ ଏବଂ ନାମିବିଆ ଗସ୍ତରେ ଯିବେ। ପ୍ରଥମ ଚରଣରେ ଶ୍ରୀ ମୋଦି ଘାନା ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ସେ ଘାନାର ରାଷ୍ଟ୍ରପତିଙ୍କ ସହିତ ଅର୍ଥନୈତିକ, ଶକ୍ତି ଓ ପ୍ରତିରକ୍ଷା ସହଯୋଗ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଉପରେ ଆଲୋଚନା କରିବେ। ଏହାପରେ 3 ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତ୍ରିନିଦାଦ ଓ ଟବାଗୋ ଗସ୍ତରେ ଯିବେ। ଏହି ଅବସରରେ ସେ ସେଠାକାର ରାଷ୍ଟ୍ରପତି ଖ୍ରୀଷ୍ଟିଆନ୍ କାର୍ଲା କାଙ୍ଗାଲୁ ଏବଂ ପ୍ରଧାନମନ୍ତ୍ରୀ କମଳା ପରସାଦ ବିଶେସାରଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଏତଦ୍ବ୍ୟତୀତ ଶ୍ରୀ ମୋଦି ତ୍ରିନିଦାଦ ଓ ଟବାଗୋର ଯୁଗ୍ମ ସଂସଦୀୟ ଅଧିବେଶନରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ 4 ତାରିଖ ଦିନ ଆର୍ଜେଣ୍ଟିନା ଗସ୍ତରେ ପହଞ୍ଚବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେଠାକାର ପ୍ରଧାନମନ୍ତ୍ରୀ ମିଲେଇଙ୍କ ସହିତ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, କୃଷି, ତୈଳ ଏବଂ ବାଷ୍ପ, ନବୀକରଣ ଶକ୍ତି, ବାଣିଜ୍ୟ ଓ ପୁଞ୍ଜିନିବେଶ ଭଳି କେତେକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଉପରେ ଆଲୋଚନା କରିବେ। ସପ୍ତଦଶ ବ୍ରିକ୍ ସମ୍ମିଳନୀ 2025 ଯୋଗଦେବ ଲାଗି ପ୍ରଧାନମନ୍ତ୍ରୀ ଜୁଲାଇ 5 ତାରିଖରେ ବ୍ରାଜିଲ୍ରେ ପହଞ୍ଚବେ। ଏହି ସମ୍ମିଳନୀ ବ୍ରାଜିଲ୍ର ରିଓଡିଜେନେରିଓଠାରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଶ୍ରୀ ମୋଦି ଶାନ୍ତି ଓ ସୁରକ୍ଷା, ବହୁବାଦର ସଶକ୍ତିକରଣ, କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ଜଳବାୟୁ ପରିବର୍ତ୍ତନ, ବିଶ୍ୱ ସ୍ୱାସ୍ଥ୍ୟ, ଅର୍ଥନୈତିକ ତଥା ଆର୍ଥିକ ପ୍ରସଙ୍ଗ ଉପରେ ସଦସ୍ୟ ରାଷ୍ଟ୍ର ନେତୃବୃନ୍ଦଙ୍କ ସହିତ ମତ ବିନିମୟ କରିବେ। ସେହିଭଳି ଶ୍ରୀ ମୋଦି ବ୍ରାସିଲିଆ ଗସ୍ତରେ ଯାଇ ରାଷ୍ଟ୍ରପତି ଲୁଲାଙ୍କ ସହିତ ଦୁଇ ଦେଶ ମଧ୍ୟରେ ବିଭିନ୍ନ ସ୍ୱାର୍ଥ ଜଡ଼ିତ କ୍ଷେତ୍ରରେ ରଣନୈତିକ ଭାଗିଦାରୀକୁ ଅଧିକ ସମ୍ପ୍ରସାରିତ କରିବା ଉପରେ ଆଲୋଚନା କରିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜୁଲାଇ 9 ତାରିଖରେ ନାମିବିଆ ଗସ୍ତରେ ଯିବେ। ଶ୍ରୀ ମୋଦି ନାମିବିଆର ରାଷ୍ଟ୍ରପତି ନାନ୍ଦି ଦାୟିତ୍ୱହାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଉପସାଗରୀୟ ଅଞ୍ଚଳରେ ବିକିରଣ ସ୍ତର ସ୍ୱାଭାବିକ ରହିଛି ବୋଲି ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା ଆଇଏଇଏର ମହାନିର୍ଦ୍ଦେଶକ ରାଫେଲ ମାରିଆନୋ ଗ୍ରୋସି କହିଛନ୍ତି। ଇସ୍ରାଏଲ୍ ଏବଂ ଇରାନ୍ ମଧ୍ୟରେ 12 ଦିନର ସଂଘର୍ଷ ପରିପ୍ରେକ୍ଷୀରେ ଇରାନ୍ର ଅନେକ ପରମାଣୁ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ଆନ୍ତର୍ଜାତିକ ବିକିରଣ ତଦାରଖ ବ୍ୟବସ୍ଥା ମାଧ୍ୟମରେ ଆଇଏଇଏକୁ ମିଳିଥିବା ରିପୋର୍ଟ ଆଧାରରେ ଶ୍ରୀ ଗ୍ରୋସି ଏହା କହିଛନ୍ତି। କୌଣସି କ୍ଷତିଗ୍ରସ୍ତ ପରମାଣୁ ଶକ୍ତି ରିଆକ୍ଟରରୁ ହେଉଥିବା ବିକିରଣକୁ ଏହି ତଦାରଖ ବ୍ୟବସ୍ଥା ମାଧ୍ୟମରେ ଅନୁଧ୍ୟାନ କରାଯାଇଥାଏ। ଆଇଏଇଏ ସହିତ ହୋଇଥିବା ଚୁକ୍ତି ଅନୁଯାୟୀ ତଦାରଖ ବ୍ୟବସ୍ଥାର ପ୍ରତିନିଧି ଇରାନ୍ରେ ବିକିରଣର ଯାଞ୍ଚ କରିଛନ୍ତି ବୋଲି ଶ୍ରୀ ଗ୍ରୋସି ସୂଚନା ଦେଇଛନ୍ତି। ରାଜସ୍ଥାନରେ ଏକ ସଡ଼କ ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଛି। 21 ନମ୍ବର ଜୟପୁର ଆଗ୍ରା ଜାତୀୟ ରାଜପଥର ଦୌସାଠାରେ ଗତ ରାତିରେ ଏକ ଟ୍ରକ୍ ଏବଂ କାର୍ ମଧ୍ୟରେ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିଲା। ମୃତକଙ୍କ ମଧ୍ୟରେ 3 ଜଣ ମହିଳା ଅଛନ୍ତି। ହରିୟାଣାର ରୋହତକ ଜିଲ୍ଲାର ସେମାନେ ବାସିନ୍ଦା ବୋଲି ଜଣାପଡ଼ିଛି। 19 ବର୍ଷର କମ୍ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ ଇଂଲଣ୍ଡ ବିପକ୍ଷରେ ବିଜୟୀ ହୋଇଛି। ହୋବ୍ସ୍ଥିତ କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ପ୍ରଥମ ଯୁବ ଆନ୍ତର୍ଜାତିକ ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ 6 ୱିକେଟ୍ରେ ହରାଇଛି। ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ସମସ୍ତ ୱିକେଟ୍ ହରାଇ 174 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରକି ଫ୍ଲିଣ୍ଟଫ୍ 56 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ କନିଷ୍କ ଚୌହାନ 3 ୱିକେଟ୍ ଅକ୍ତିଆର କରିଥିଲେ। 175 ରନ୍ ବିଜୟ ଲକ୍ଷ୍ୟକୁ ଭାରତ 24 ଓଭର 4 ୱିକେଟ୍ ବିନିମୟରେ ସଂଗ୍ରହ କରିପାରିଥିଲା। ବୈଭବ ସୂର୍ଯ୍ୟବଂଶୀ ଦଳ ପକ୍ଷରୁ 19 ବଲ୍ରୁ ଦ୍ରୁତ 48 ରନ୍ ସଂଗ୍ରହ କରିଥିଲେ। ଆସନ୍ତା ସୋମବାର ଦିନ ଦୁଇ ଦଳ ମଧ୍ୟରେ ନର୍ଥହାମ୍ପଟନ୍ଠାରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀ ମହାରାଜଙ୍କ ଶତବାର୍ଷିକୀ ସମାରୋହକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାରେ କାର୍ଯ୍ୟକ୍ଷମ ହେବ 35 ନିୟୁତ ଟନ୍ କ୍ଷମତା ବିଶିଷ୍ଟ 2 ନୂତନ କୋଇଲା ଖଣି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଦେଶବାସୀଙ୍କ ସହ କରିବେ ଭାବ ବିନିମୟ। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା 3 ରଥ। ଆସନ୍ତାକାଲି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ ଏବଂ 19 ବର୍ଷରୁ କମ୍ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡକୁ 6 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।